ଷାଠିଏ ଶୁଣି ଏକୋଇଶ ନମ୍ବର ୱାର୍ଡ ଆମର ଏଇଠି ବହୁତ ଅଳିଆ ଗଦା ହେଇଛି, ଡ୍ରେନର ଅସୁବିଧା ଅଛି, ଆଉ ବର୍ଷା ହେଲେ ପାଣି ଆମର ଘରକୁ ଗ୍ରୀଷ୍ମ ଆସୁଛି, ତାହାର କିଛି ଉପଯୋଗ କଲେ ଆମେ ଚିର ଉପକୃତ ହେବୁ।